ଆକାଶବାଣୀ ସମ୍ବାଦ ପଢୁଛନ୍ତି। ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନର ଚତୁର୍ଥ ଦିନରେ ଆଜି ଅପରାହ୍ନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଖର୍ଚ୍ଚ ଦାବି ଉପରେ ଗୃହରେ ଚାଲିଛି ଆଲୋଚନା। ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ୍ ଏବଂ ପେଟ୍ରୋଲ ଡିଜେଲ ଉପଲବ୍ଧ ଅଛି, ସ୍ୱଷ୍ଟ କଲେ ସରକାର। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସୁନ୍ଦରଗଡ଼ ଓ କଟକ ଜିଲ୍ଲାରେ 116 ଜଣ ବରକନ୍ୟାଙ୍କର ବିବାହ ସମ୍ପନ୍ନ ଏବଂ ଚଳିତ ମାସ 28 ତାରିଖରେ ରାଜ୍ୟର ସମସ୍ତ ବାର୍ଗୁଡ଼ିକର ହେବ ନିର୍ବାଚନ। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ରାଜ୍ୟରେ ରନ୍ଧନ ଗ୍ୟାସ୍ ଅଭାବ ଏବଂ କଳାବଜାରୀକୁ ନେଇ ଆଜି ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବିରୋଧୀ କଂଗ୍ରେସ ଓ ବିଜେଡ଼ିର ସଦସ୍ୟମାନେ ହଟ୍ଟଗୋଳ କରିବା ସହିତ ନିଜ ନିଜ ଆସନରେ ଛିଡ଼ା ହୋଇ ରହିବା କାରଣରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ଯୋଗୁଁ ବାଚସ୍କତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଦ୍ୱିତୀୟାର୍ଦ୍ଧ ବୈଠକ ଅପରାହ୍ନ 4 ଆରମ୍ଭ ହୋଇଥିଲା। ଉପବାଚସ୍କତି ଶ୍ରୀ ଭବାନୀ ଶଙ୍କର ଭୋଇ ଗୃହ ପରିଚାଳନା ସମୟରେ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ସମ୍ପର୍କିତ ଖର୍ଚ୍ଚ ଦାବି ଆଗତ ପାଇଁ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଉପସ୍ଥାପନ କରିବା ପାଇଁ କହିଥିଲେ। ମନ୍ତ୍ରୀ ଶ୍ରୀ ଗଣ୍ଡ ଆସନ୍ତା 2026-27 ଆର୍ଥିକ ବର୍ଷ ପାଇଁ 6,649,28,12,000 ଟଙ୍କାର ଖର୍ଚ୍ଚ ଦାବି ଆଗତ କରିବା ପରେ ଗୃହରେ ସ୍ୱାଭାବିକ ବାତାବରଣ ମଧ୍ୟରେ ଆଲୋଚନା ହୋଇଥିଲା। ରାଜ୍ୟରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ୍ ଉପଲବ୍ଧ ଅଛି ଏବଂ ଜନସାଧାରଣ ଏ ସଂକ୍ରାନ୍ତରେ ବିବ୍ରତ ନ ହେବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଗ୍ୟାସ୍ ବିତରକ ଏବଂ ବିତରଣ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ସମ୍ପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ଖାଉଟିମାନେ ଯେପରି ରନ୍ଧନ ଗ୍ୟାସ୍, ପେଟ୍ରୋଲ, ଡିଜେଲ ଯୋଗାଣ ନେଇ ବିଶେଷ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବା ପାଇଁ ଉପସ୍ଥିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ଯୋଗାଣ ବିଭାଗ, ଓଡ଼ିଶା ଖାଦ୍ୟ ନିଗମ ସମେତ ବିଭିନ୍ନ ଗ୍ୟାସ୍ ଓ ତୈଳ କମ୍ପାନୀର ବରିଷ୍ଠ କର୍ମକର୍ତ୍ତାମାନେ ବୈଠକରେ ଯୋଗ ଦେଇଥିଲେ। ରାଜ୍ୟର 4 ଜିଲ୍ଲାରେ ବାହାର ରାଜ୍ୟକୁ ବାଲି ରପ୍ତାନୀ ହେଉଛି ବୋଲି ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ାରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପକୁ ବାଲି ରପ୍ତାନୀ କରାଯାଉଛି। ଗଜପତି ଓ ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶ, ଯାଜପୁରରୁ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ବାଲି ରପ୍ତାନୀ କରାଯାଉଛି ବୋଲି ମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆସାମର ଗୌହାଟୀଠାରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 22ତମ ଅର୍ଥରାଶି ପ୍ରଦାନ କରିବେ। ଏଥିରେ ପାଖାପାଖି 9,32,00,000 ଉର୍ଦ୍ଧ୍ୱ କୃଷକଙ୍କୁ ବ୍ୟାଙ୍କ ଖାତାକୁ ସିଧାସଳଖ 18,640 କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ। ସାଇବର ଅପରାଧ ନେଟୱର୍କକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପୁଲିସ୍ ପକ୍ଷରୁ ଆରମ୍ଭ କରାଯାଇଥିବା ଅପରେସନ୍ ସାଇବର କବଚ ଅଭିଯାନ ରାଜ୍ୟରେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆଙ୍କ ସୂଚନା ଅନୁସାରେ ଆଜି ସୁଦ୍ଧା 37,094 ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରାଯାଇଛି। ସାଇବର ଅପରାଧ ଅଭିଯୋଗରେ ଜଡ଼ିତ 365 ଜଣଙ୍କୁ ଗିରଫ କରାଯାଇଛି। ଏହାବ୍ୟତୀତ 7,276 ଜଣ ସନ୍ଦିଗ୍ଧ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି। ଡିଜିଟାଲ ଆର୍ଥିକ ନେଣଦେଣ କାରବାରର ସୁରକ୍ଷା ଏବଂ ଏକ ସାଇବର ଅପରାଧମୁକ୍ତ ସମାଜ ଗଠନ ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ଏହି ଅଭିଯାନ ଜାରି ରହିଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ଉଡ଼ାଣ ନିରାପତ୍ତା ସମ୍ପର୍କିତ ପ୍ରଶିକ୍ଷଣର ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଜାରି ରହିଛି। ରାଜ୍ୟର ବିଭିନ୍ନ ବିମାନ ବନ୍ଦରରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରଶିକ୍ଷଣ ଶିବିର 15 ଦିନ ଧରି ଚାଲିବ। ଶିବିରରେ ବରିଷ୍ଠ ପ୍ରଶିକ୍ଷକମାନେ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା, ଜରୁରୀକାଳୀନ ପରିଚାଳନା ଏବଂ ଆଧୁନିକ ବୈଷୟିକ କୌଶଳ ସମ୍ପର୍କିତ ପ୍ରଶିକ୍ଷଣ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଆଜି କଟକ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହର ଆୟୋଜନ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଟକ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସାମୂହିକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଯୋଜନା ଅଧୀନରେ 18 ବର୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ କନ୍ୟାମାନଙ୍କୁ 60,000 ଟଙ୍କାର ଆର୍ଥିକ ସହାୟତା ସରକାର ପ୍ରଦାନ କରୁଛନ୍ତି। ସେଥିମଧ୍ୟରୁ 45,000 ଟଙ୍କା ସିଧାସଳଖ କନ୍ୟାମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଉଛି। ଅବଶିଷ୍ଟ 15,000 ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି। କଟକ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା 55 ଜୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର କଲ୍ୟାଣ ମଣ୍ଡପଠାରେ ଏହି ଯୋଜନାରେ 61 ଜଣ ଦମ୍ପତି ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ଜିଲ୍ଲା ପ୍ରଶାସନର ବରିଷ୍ଠ କର୍ମକର୍ତ୍ତାଙ୍କର ସହଯୋଗରେ ଏହି ସାମୁହିକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ରାଜ୍ୟର ସମସ୍ତ ଅନୁବନ୍ଧିତ ବାର୍ ଆସୋସିଏସନ୍ଗୁଡ଼ିକର ନିର୍ବାଚନ ଚଳିତ ମାସ 28 ତାରିଖରେ ହେବ ବୋଲି ରାଜ୍ୟ ଆଇନଜୀବୀ ପରିଷଦର ସାଧାରଣ ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟର ସମସ୍ତ 158 ଅନୁବନ୍ଧିତ ବାର୍ ଆସୋସିଏସନ୍ର 38,883 ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ନିର୍ବାଚନ 28 ତାରିଖ ଦିନ ସକାଳ 7:30 ଆରମ୍ଭ ହୋଇ ଅପରାହ୍ନ 3 ପର୍ଯ୍ୟନ୍ତ ଚାଲିବ। ଭୋଟ୍ ଗ୍ରହଣ ପ୍ରକ୍ରିୟାକୁ ଭିଡ଼ିଓଗ୍ରାଫି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଆଇନଜୀବୀ ପରିଷଦ ଦ୍ୱାରା ପ୍ରସ୍ତୁତ ଓ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା, ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟତାଲିକା ଓ ନିର୍ଦ୍ଦେଶାବଳୀ ଗତ ମାସରେ ବାର୍ ଆସୋସିଏସନ୍ଗୁଡ଼ିକୁ ପଠାଯାଇଥିଲା। ନିର୍ବାଚନକୁ ସ୍ୱଚ୍ଛ ଓ ଅବାଧ କରିବା ସହିତ ପରବର୍ତ୍ତୀ ଆପତ୍ତି ଅଭିଯୋଗର ସମାଧାନ ପାଇଁ 3 ବରିଷ୍ଠ ଆଇନଜୀବୀଙ୍କୁ ଦାୟିତ୍ୱ ଦିଆଯାଇଛି। କେନ୍ଦୁଝର ଜିଲ୍ଲାରୁ 222 ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାରେ ସାମିଲ ହୋଇ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଜିଲ୍ଲା ସଦର ମହକୁମାଠାରୁ ଓଏସ୍ଆର୍ଟିସିର 6 ବସ୍ ଯୋଗେ ଆଜି ସେମାନେ ଯାତ୍ରା କରିଛନ୍ତି। ନୟାଗଡ଼ ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟ ପରିସରରେ ପ୍ରଥମ ଦଫା ପୁଲିସ୍ ଗାଡ଼ି ଚାଳକମାନଙ୍କର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀର ନିର୍ଦ୍ଦେଶକ ଅନୁପ କୁମାର ସାହୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ ନେଇଥିବା ପୁଲିସ୍ ଗାଡ଼ି ଚାଳକମାନେ ଅନ୍ୟ ଗାଡ଼ି ଚାଳକମାନଙ୍କଠାରୁ କିପରି ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ସେ ସମ୍ବନ୍ଧରେ ବୁଝାଇଥିଲେ। ବିଗତ ବର୍ଷ ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରୁ ପ୍ରାୟ 200 ଜଣ ଡ୍ରାଇଭର ଏହି ପ୍ରଶିକ୍ଷଣ ଶିବିରରେ ତାଲିମ ନେଉଛନ୍ତି। ନୂଆପଡ଼ା ଜିଲ୍ଲାର ତିଖାଲି ଡ୍ୟାମ୍ ଲୋକ ମହୋତ୍ସବ ଆସନ୍ତାକାଲି ଆରମ୍ଭ ହେବ। 3 ଧରି ହେବାକୁ ଥିବା ଏହି ମହୋତ୍ସବରେ ପ୍ରତିଭା ପୂଜନ, ନୃତ୍ୟ ଗୀତ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚଳିତ ବର୍ଷ ବିବିଧତା ମଧ୍ୟରେ ଏକତା ପରିଚୟ ନେଇ ମହୋତ୍ସବ ପାଳନ କରାଯାଉଛି। ଭାରତକୁ ସ୍ୱାଧୀନ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1930 ଆଜିର ଦିନରେ ସାବରମତୀ ଆଶ୍ରମରୁ ଦାଣ୍ଡିଯାତ୍ରା ଆରମ୍ଭ ହୋଇଥିଲା। ଐତିହାସିକ ଦାଣ୍ଡିଯାତ୍ରା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଅନନ୍ୟ ଅଧ୍ୟାୟ। ଗାନ୍ଧିଜୀ ଏବଂ ଦେଶର ଅନେକ ସ୍ୱାଧୀନତା ସଂଗ୍ରାମୀ ବ୍ରିଟିଶ ଶାସନ ବିରୁଦ୍ଧରେ ଦେଶ ପାଇଁ ବଳିଦାନ ଦେଇଥିଲେ। ଓଡ଼ିଶାର ଇଞ୍ଚୁଡ଼ିରେ ମଧ୍ୟ ଲବଣ ସତ୍ୟାଗ୍ରହର ଯେଉଁ ପ୍ରତିଫଳନ ଦେଖିବାକୁ ମିଳିଥିଲା ତାହା ଓଡ଼ିଆ ଜାତିର ବୀରତ୍ୱ ଓ ବଳିଦାନର ପ୍ରତୀକ। ମୁଠାଏ ଲୁଣ ସେଦିନ ପ୍ରତ୍ୟେକ ଭାରତୀୟଙ୍କ ମନରେ ଯେଉଁ ଆତ୍ମବଳ ଓ ସ୍ୱରାଜ୍ୟର ନୂତନ ମନ୍ତ୍ର ଭରିଥିଲା ତାହା ଦେଶର ମୁକ୍ତି ପାଇଁ ପଥ ପ୍ରଶସ୍ତ କରିଥିଲା। କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଡିଜେଲ ବିତରକମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖାଉଟିମାନେ ଗ୍ୟାସ୍ କିମ୍ବା ପେଟ୍ରୋଲ ଡିଜେଲ ସମ୍ପର୍କିତ କୌଣସି କଳାବଜାରୀର ଅଭିଯୋଗ ପାଇଲେ ଜିଲ୍ଲା କଣ୍ଟ୍ରୋଲ ରୁମ୍ ନମ୍ବର 9438200045 ଯୋଗାଯୋଗ କରିବା ପାଇଁ କୁହାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏବଂ ତହସିଲଦାରଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ କମିଟି ଗଠନ କରାଯାଇ ଯୋଗାଣ ଶୃଙ୍ଖଳକୁ ସଠିକ୍ ରଖିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁର ଜିଲ୍ଲାରେ ଗ୍ୟାସ୍ କଳାବଜାରୀ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଗ୍ୟାସ୍ ବିତରକମାନେ କଳାବଜାରୀ କରିବାର ଅଭିଯୋଗ ଆସିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମନୁଷ୍ୟ ଶରୀରରେ କିଡ୍ନୀର ଗୁରୁତ୍ୱ ଏବଂ ଏହାର ସୁସ୍ଥତା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ କିଡ୍ନୀ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି ସମସ୍ତଙ୍କ ପାଇଁ ସୁସ୍ଥ କିଡ୍ନୀ, ଲୋକଙ୍କ ଯତ୍ନ ନେବା, ଗୃହକୁ ସୁରକ୍ଷା ଦେବା। ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଝାରସୁଗୁଡ଼ାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 40.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ସମ୍ବଲପୁର, ସୁନ୍ଦରଗଡ଼ ଏବଂ ହୀରାକୁଦ ତାପମାତ୍ରା 39 ଡିଗ୍ରୀରୁ ଉର୍ଦ୍ଧ୍ୱ ଥିଲା। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା 35 ଡିଗ୍ରୀରୁ ଉର୍ଦ୍ଧ୍ୱ ଥିଲା। ସୂଚନା ଅନୁସାରେ ଆଜିଠାରୁ ତାପମାତ୍ରା ବୃଦ୍ଧି ପାଇବ ଏବଂ ଆଗାମୀ ଦିନରେ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନର ଚତୁର୍ଥ ଦିନରେ ଆଜି ଅପରାହ୍ନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଖର୍ଚ୍ଚ ଦାବି ଉପରେ ଗୃହରେ ଚାଲିଛି ଆଲୋଚନା। ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ୍ ଏବଂ ପେଟ୍ରୋଲ ଡିଜେଲ ଉପଲବ୍ଧ ଅଛି ସ୍ପଷ୍ଟ କଲେ ସରକାର। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସୁନ୍ଦରଗଡ଼ ଓ କଟକ ଜିଲ୍ଲାରେ 116 ଜଣ ବରକନ୍ୟାଙ୍କର ବିବାହ ସମ୍ପନ୍ନ ଏବଂ ଚଳିତ ମାସ 28 ତାରିଖରେ ରାଜ୍ୟର ସମସ୍ତ ବାର୍ଗୁଡ଼ିକର ହେବ ନିର୍ବାଚନ। ଆଞ୍ଚଳିକ ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।